ଗୁଜରାତ କାଳୁ କ୍ଷୀଣ ବିଦ୍ୟା କଲେ ପଠଣ ସରସ୍ୱତୀ ମହାହସରେ କରନ୍ତି ବିଦ୍ୟାଦାନ ପାହାନ୍ତିରୁ ଯେ ଉଠଇ ତାର ଆୟୁଷ ବଢ଼େ ଏକାଳେ ବାସି ସଜାରେ।